ओम शांति। आज साकार महावाक्य 10 सेप्टेम्बर 2026 मधुर संतान मानी बाबा आसी तुम मान पुजारी पूज्य करने पूज्य रु पुजारी एवं पुजारी रु पूज्य हेबार संपूर्ण कहानी तुम्हें पिला माने जानिछ। प्रश्न क्यों कथा दुनिया लोक को असंभव लगुचे एवं तुम्हें सहजरे ताको निजर जीवन रे धारण करुछ। उत्तर दुनिया वाला भावुछंती जे गृहस्थ व्यवहार रे रही पवित्र रहिबा संपूर्ण असंभव एवं तुम्हें एहाकु सहजरे धारण करिनेउछ। काहिकि ना तुम्हे जानिछ जे एहा द्वारा स्वर्गर बासा ही मिलुछे, तेबे एहा बहुत सस्ता सौदा हेला ना। गीता यह कौन आज आया सवेरे सवेरे। ओम शांति। अंधकार एवं सकाळ दुनिया पाई पूरा पूरी अलग अटे, एहा प्रतिदिन रो साधारण कथा। तुम पिला मनंकर सकाळ असाधारण अटे। दुनिया रे केही जानि नहंती जे अंधकार एवं सकाळ कहाको कहा जाउछि। वास्तव रे एही अंधकार एवं सकाळ कल्पर एही पुरुषोत्तम संगम जुगरे ही हेउछि। वर्तमान अज्ञान अंधकार दूर हेउछि, गायन रहिछि ज्ञान सूर्य प्रकट हेले। स्थूल सृष्टि रे सूर्य त आलोक देथांति, एहा हेला ज्ञान सूर्यंकर कथा। भक्ति को अंधकार ज्ञान को आलोक बोली कहा जाउछि। एबे तुमे पिला माने जानिछ जे एबे सकाळ हेबाको हेउछि। भक्ति मार्गर अंधकार दूर होइ जाउछि। भक्ति को अज्ञान कहा जाउछि, काहेकि ना जहांकर भक्ति करुछंती तांका विषय रे किछि हेले ज्ञान नाही, केवल समय नष्ट हेउछि। जेपरी एहा कंठी मानंकर पूजा होइ चलिछि, अधा कल्परु एही कंठी मानंकर पूजा हेउछि। जहार पूजा करुछंती तांका विषय रे संपूर्ण ज्ञान मध्य रहिबा आवश्यक। देवी देवता मानंकर हेला पूज्य वंशावली, सेही पूज्य देवी देवता माने पुणी पूजारी होउछंती। पूज्य रु पुजारी, पुजारी रु पूज्य हेबार केते लंबा चौड़ा कहानी रहिछे। मनुष्य माने तो पूज्य पुजारी रो अर्थ मध्य बुझनाहते। परमपिता परमात्मा संगम जुगरे ही आसुछन्ते, जेबे की अंधकार अर्थात काली जुग शेष हेउछे। बापा सकाळ अर्थात सत्य जुग करबा पई आसुछन्ते, किंतु से माने कल्पर संगम जुग बदल रे जुगे जुगे लेखि दैछन्ते। जेबे चारोटी जक जुग पूरा हेउछे, तेबे पुरणा दुनिया विनाश होई पुणी नुआ दुनिया आरंभ हेउछे। तेणु एहाको कल्याणकारी संगम जुग कहा जिवो। एही समय रे समस्ते नरकवासी अटंते, केही मरी गले कहंती जे स्वर्ग को गला, तेबे निश्चिंत से नरक रे थिला। एही कथा केही बुझु नहंती जे आमे नरक रे अछु। रावण समस्तंकर बुद्धि रे जेपरी एकदम ताला पकाई देछि, समस्तंकर बुद्धि संपूर्ण रूपे भ्रष्ट होई जायछि। पापा बुझाउछंती भारतवासी मानंकर बुद्धि सबुठारो विशाल थिला, पुणि जेबे बिल्कुल ही पथर बुद्धि होई जाउछंती तेबे दुख भाउछंती। ड्रामार प्लान अनुसारे बुद्धिहीन हेबाको ही पड़ी थाए, माया ही बुद्धिहीन करि दैछि। पूज्य को बुद्धिवान एवं पुजारी को निर्बोध बोली कहा जाउछि। कहुचंती मध्य आमे निच पापी अटो, किंतु केबे बुद्धिमान थिले कथा जना पड़ो नै। रावण रूपे माया बिल्कुल ही पत्थर बुद्धि करि दैछि। एबे तुमे जानुछ जे आमे ही पूज्य थिलु पुणि पुजारी होइछु। एबे तुमे माने खुशी होउछ, बहुत दिनरु तुमे चित्कार करि आसिछ जे आमको शांति मिलु अथवा जन्म मरण रु मुक्त होइ जाउ, किंतु एही मायार जंजीर रु किपरि मुक्त हेबे एही ज्ञान मध्य कहारी बुद्धि रे आसु नै। तुमे जानिछ जे आमे सीढ़ी रे तळकु तळकु ओल्हाई आसिछु, तथापि भी सत्य जुगरे ता आमे धीरे धीरे तळकु ओल्हाई थाओ, सेथि पई समय लागे। ସୁଖର ସିଡି ଓହ୍ଲାଇବାର ସମୟ ଲାଗୁଛି, କିନ୍ତୁ ଦୁଃଖର ସିଡି ଆମେ ଜଲ୍ଦି ଜଲ୍ଦି ଓହ୍ଲାଉଛୁ। ସତ୍ୟ ଯୁଗ ତ୍ରେତା ଯୁଗରେ ରହିଛି 21 ଜନ୍ମ, ଦ୍ୱାପର କାଳି ଯୁଗରେ 63 ଜନ୍ମ, ତେଣୁ ଆୟୁଷ ମଧ୍ୟ କମି କମି ଯାଉଛି। ଏବେ ତୁମେ ଜାଣୁଛ ଯେ ଆମର ଉନ୍ନତିର କଳା ଗୋଟିଏ ସେକେଣ୍ଡରେ ହୋଇଯାଉଛି। ଗାୟନ ମଧ୍ୟ ରହିଛି ଯେ ରାଜା ଜନକଙ୍କୁ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ମିଳିଥିଲା, କିନ୍ତୁ ଜୀବନ ମୁକ୍ତିର ଅର୍ଥ ବୁଝୁ ନାହାନ୍ତି। କେବଳ ଜଣେ ଜନକଙ୍କୁ ଜୀବନ ମୁକ୍ତି ମିଳିଥିଲା ଅଥବା ସାରା ଦୁନିଆକୁ ମିଳିଥିଲା। ଏବେ ତୁମ ବୁଦ୍ଧିର ତାଲା ଖୋଲି ଯାଇଛି। ଯଦି କାହାର ବୁଦ୍ଧି ମାନ୍ଦା ହୋଇଥାଏ ତେବେ କହନ୍ତି ଯେ ପରମାତ୍ମା ଏହାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ। ସତ୍ୟ ଯୁଗରେ ଏଭଳି କୌଣସି କଥା ନଥାଏ। ଯେଉଁ ଆତ୍ମା ମାନେ ବହୁତ କାଳରୁ ପରମାତ୍ମାଙ୍କ ଠାରୁ ଅଲଗା ରହୁଛନ୍ତି ତାଙ୍କର ବି ହିସାବ ରହିଛି। ବାବାଙ୍କ ସହିତ ପରମଧାମରେ ବହୁତ ସମୟ ରହିଥାନ୍ତି, ସେମାନେ ଏହି ସୃଷ୍ଟିକୁ ବହୁତ ପଛରେ ଆସନ୍ତି। ଆମେ ତ ବହୁତ କମ୍ ସମୟ ପରମଧାମରେ ରହୁଛୁ। ପ୍ରଥମେ ପ୍ରଥମେ ଆମେ ବାପାଙ୍କ ଠାରୁ ଅଲଗା ହେଉଛୁ, ସେଥିପାଇଁ ଗାୟନ କରାଯାଉଛି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁ କାଳ। ସେଇମାନଙ୍କର ହିଁ ଏବେ ମେଳା ହେଉଛି, ଯେଉଁମାନେ କି ବହୁତ ସମୟ ଧରି ବାପାଙ୍କ ଠାରୁ ଅଲଗା ରହିଛନ୍ତି। ଯେଉଁମାନେ ପରମଧାମରେ ବହୁତ ସମୟ ପର୍ଯ୍ୟନ୍ତ ବାପାଙ୍କ ସହିତ ରହୁଛନ୍ତି ସେମାନଙ୍କ ସହିତ ବାବାଙ୍କର ମିଳନ ହେଉନାହିଁ। ବାବା କହୁଛନ୍ତି ସ୍ୱତନ୍ତ୍ର ଭାବେ ତୁମ ପିଲାମାନଙ୍କୁ ମୋ ପାଠ ପଢାଇବା ପାଇଁ ଆସୁଛି। ବର୍ତ୍ତମାନ ମୁଁ ତୁମମାନଙ୍କ ସାଥିରେ ଥିବାରୁ ତୁମ ସହିତ ସମସ୍ତଙ୍କର ମଧ୍ୟ କଲ୍ୟାଣ ହୋଇଯାଉଛି। ଏବେ ସମସ୍ତଙ୍କର କୟାମତ ଅର୍ଥାତ୍ ମୃତ୍ୟୁର ସମୟ ଅଟେ। ସମସ୍ତ ହିସାବ କିତାବ ଯୁକ୍ତ କରି ପରମଧାମକୁ ଚାଲିଯିବେ ଆଉ ତୁମ୍ଭେମାନେ ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବ। ଏହି କଥା କାହାରି ବୁଦ୍ଧିରେ ନାହିଁ। ଗାୟନ ମଧ୍ୟ କରୁଛନ୍ତି, ହେ ଈଶ୍ୱର ପିତା, ମୁକ୍ତିଦାତା, ପଥ ପ୍ରଦର୍ଶକ, ବାବା ଦୁଃଖରୁ ମୁକ୍ତ କରି ଶାନ୍ତିଧାମ ନେଇଯିବା ପାଇଁ ପଥ ପ୍ରଦର୍ଶକ ହେଉଛନ୍ତି, ସୁଖଧାମ ପାଇଁ ପଥ ପ୍ରଦର୍ଶକ ହେଉନାହାନ୍ତି। ବାବା ଆତ୍ମା ମାନଙ୍କୁ ଶାନ୍ତିଧାମ ନେଇଯାଉଛନ୍ତି। ତା ହେଲା ନିରାକାରୀ ଦୁନିଆ, ଯେଉଁଠାରେ ଆତ୍ମା ମାନେ ରହିଥାନ୍ତି, କିନ୍ତୁ ସେଠାକୁ କେହି ଯାଇପାରିବେ ନାହିଁ, କାରଣ ସମସ୍ତେ ପତିତ ଅଟନ୍ତି। ସେଥିପାଇଁ ପତିତ ପାବନ ବାବାଙ୍କୁ ଡାକୁଛନ୍ତି। ବିଶେଷ କରି ଭାରତବାସୀ ମାନେ ଯେତେବେଳେ ଓଲଟ ଅର୍ଥାତ୍ ବିକାରୀ ହୋଇଯାଉଛନ୍ତି, ସେତେବେଳେ ଅନାଦି ଅବିନାଶୀ ବିହୋଦର ବାପାଙ୍କୁ କୁକୁର ବିଲେଇ ମାଟି ଗୋଡି ଭିତରେ ଖୋଜିବାରେ ଲାଗୁଛନ୍ତି। ଏହା ଆଶ୍ଚର୍ଯ୍ୟ ଅଟେ ନା, ନିଜ ଠାରୁ ମଧ୍ୟ ମୋତେ ତଳକୁ ନେଇଯାଉଛନ୍ତି। ଡ୍ରାମା ତ ଏହିପରି ତିଆରି ହୋଇଛି, ଏଥିରେ କାହାର ଦୋଷ ନାହିଁ। ସମସ୍ତେ ଡ୍ରାମାର ଅଧୀନ ଅଟନ୍ତି, ଈଶ୍ୱରଙ୍କର ଅଧୀନ ନୁହନ୍ତି। ଈଶ୍ୱରଙ୍କ ଠାରୁ ବି ଡ୍ରାମା ଆହୁରି ତୀକ୍ଷ୍ଣ ଅଟେ। ବାବା କହୁଛନ୍ତି ମୁଁ ମଧ୍ୟ ଡ୍ରାମା ଅନୁସାରେ ନିଜର ସମୟରେ ଆସିବି, ମୁଁ ଥରେ ମାତ୍ର ହିଁ ଆସୁଛି। ଭକ୍ତି ମାର୍ଗରେ ମନୁଷ୍ୟମାନେ କେତେ ଧକ୍କା ଖାଉଛନ୍ତି। ତୁମକୁ ବାବା ମିଳିଛନ୍ତି, ବାବାଙ୍କ ଠାରୁ ଗୋଟିଏ ସେକେଣ୍ଡରେ ସମ୍ପତ୍ତିର ଅଧିକାର ନେବାକୁ ହେବ। ସମ୍ପତ୍ତି ମିଳିଗଲା ପୁଣି ଆଉ ଧକ୍କା ଖାଇବାର ଦରକାର ନାହିଁ। ସ୍ୱୟଂ ଭଗବାନ କହୁଛନ୍ତି ଯେ ମୁଁ ଆସି ବେଦଶାସ୍ତ୍ର ଗୁଡିକର ସାରାଂଶ ତୁମକୁ ବୁଝାଉଛି। ଭାରତ ପ୍ରଥମେ ସତ୍ୟ ରାଷ୍ଟ୍ର ଥିଲା, ପୁଣି ମିଥ୍ୟା ରାଷ୍ଟ୍ର କିପରି ହେଲା ଏ କଥା କେହି ଜାଣି ନାହାନ୍ତି। କିଏ ଗୀତା ଶୁଣାଇଥିଲେ ଏ କଥା ଭାରତବାସୀ ମାନେ ଜାଣି ନାହାନ୍ତି। ଭାରତରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା। ଦେବତା ଧର୍ମ ବାଲା ହିଁ ସତ ପ୍ରଧାନ ପୂଜ୍ୟରୁ ଯେବେ ତମ ପ୍ରଧାନ ପୂଜାରୀ ହୋଇଯାଉଛନ୍ତି, ତେବେ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଉଛି। ପୁଣି ବାବା ଆସି ପୁନର୍ବାର ସେହି ଧର୍ମର ସ୍ଥାପନା କରୁଛନ୍ତି। ତାର ଚିତ୍ର ମଧ୍ୟ ଅଛି, ଶାସ୍ତ୍ର ବି ରହିଛି। ଭାରତବାସୀ ମାନଙ୍କର ଏକମାତ୍ର ଶାସ୍ତ୍ର ଶିରୋମଣି ଶ୍ରୀମଦ ଭଗବତ ଗୀତା ଅଟେ। ପ୍ରତ୍ୟେକ ନିଜର ଧର୍ମକୁ ହିଁ ଭୁଲି ଯାଇଛନ୍ତି, ସେଥିପାଇଁ ନାମ ବଦଳାଇ ହିନ୍ଦୁ ରଖିଦେଇଛନ୍ତି। ଏହିସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଆତ୍ମା ହିଁ ପୁନର୍ଜନ୍ମରେ ଆସି ତମ ପ୍ରଧାନ ହୋଇଯାଉଛି, ସେଥିରେ ଖାଦ ମିଶିଯାଉଛି। ତୁମେ ଜାଣିଛ ଯେ ଆମେ ଖାଣ୍ଟି ସୁନାର ଅଳଙ୍କାର ସଦୃଶ ଥିଲୁ, ଏବେ ନକଲି ହୋଇଯାଇଛୁ। ଶରୀରକୁ ଅଳଙ୍କାର ବୋଲି କୁହାଯାଉଛି। ଆମେ ଶରୀର ଦ୍ୱାରା ହିଁ ଅଭିନୟ କରୁଛୁ। ଆମକୁ କେତେ ଲମ୍ବା 84 ଜନ୍ମର ଅଭିନୟ ମିଳିଛି। ଦେବତା, କ୍ଷତ୍ରିୟ, ବୈଶ୍ୟ, ନିଜେ ପୂଜ୍ୟ ପୂଜାରୀ ତୁମେ ହିଁ ହେଉଛ। ମୁଁ ଯଦି ପୂଜ୍ୟ ପୁଣି ପୂଜାରୀ ହେବି ତାହେଲେ ତୁମକୁ ପୂଜ୍ୟ କିଏ କରାଇବ? ମୁଁ ସଦା ସର୍ବଦା ପବିତ୍ର, ଜ୍ଞାନର ସାଗର, ପତିତ ପାବନ ଅଟେ। ତୁମେମାନେ ହିଁ ପୂଜ୍ୟ ପୂଜାରୀ ହୋଇ ଦିନ ଏବଂ ରାତ୍ରିରେ ଆସୁଛ, କିନ୍ତୁ ଏ କଥା ଲୋକମାନେ ଜାଣିନାହାନ୍ତି। ବାବା ବୁଝାଉଛନ୍ତି ଦିନକୁ ଦିନ ଦୁନିଆ ମିଥ୍ୟାବାଦୀ ହୋଇ ଚାଲିଛି, ସେଥିପାଇଁ ଏତେ ମିଥ୍ୟା କାହାଣୀ ରଚନା କରିଛନ୍ତି। ବ୍ୟାସଦେବ ମଧ୍ୟ ଚମତ୍କାର କାମ କରିଛନ୍ତି। ବ୍ୟାସ ତ ଭଗବାନ ନୁହନ୍ତି, ଭଗବାନ ତ ଆସି ବ୍ରହ୍ମାଙ୍କ ଦ୍ୱାରା ସମସ୍ତ ବେଦଶାସ୍ତ୍ର ଗୁଡିକର ସାରମର୍ମ ବୁଝାଉଛନ୍ତି। ସେମାନେ ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଇ ଦେଇଛନ୍ତି। ତେବେ ଭଗବାନ କିଏ ଓ କେଉଁଠି ଅଛନ୍ତି? ଏପରି ନୁହେଁ ଯେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ତାହେଲେ କଣ ବିଷ୍ଣୁ ବସି ସମସ୍ତ ଶାସ୍ତ୍ର ଗୁଡିକର ସାରମର୍ମ ବତାଉଛନ୍ତି ନା ଶିବାବା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି? ତ୍ରିମୂର୍ତ୍ତି ଉପରେ ଅଛନ୍ତି ଶିବାବା, ସେ ବସି ସମସ୍ତ ସାରମର୍ମ ବ୍ରହ୍ମାଙ୍କ ଦ୍ୱାରା ବତାଉଛନ୍ତି। ଯାହାଙ୍କ ଦ୍ୱାରା ବୁଝାଉଛନ୍ତି ସେ ପୁଣି ପାଳନ କରିବେ। ତୁମେ ହେଲା ବ୍ରହ୍ମା କୁମାର କୁମାରୀମାନେ, ବ୍ରାହ୍ମଣ ବର୍ଣ୍ଣ ସର୍ବୋଚ୍ଚ ଅଟେ। ବର୍ତ୍ତମାନ ତୁମେ ଈଶ୍ୱରୀୟ ସନ୍ତାନ ଅଟ। ଈଶ୍ୱରଙ୍କ ଦ୍ୱାରା ରଚନା କରାଯାଇଥିବା ଯଜ୍ଞକୁ ତୁମେମାନେ ସମ୍ଭାଳୁଛ। ଏହି ଜ୍ଞାନ ଯଜ୍ଞରେ ସମସ୍ତ ପୁରୁଣା ଦୁନିଆ ସ୍ୱାହା ହୋଇଯିବ। ଏହାର ନାମ ରଖାଯାଇଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ। ଆମକୁ ରାଜତ୍ୱ ପ୍ରାପ୍ତ କରାଇବା ପାଇଁ ବାବା ଯଜ୍ଞ ରଚନା କରିଛନ୍ତି। ଦୁନିଆରେ ଯଜ୍ଞ ରଚନା କଲେ ମାଟିର ଶିବଲିଙ୍ଗ ଏବଂ ଶାଳଗ୍ରାମ ତିଆରି କରିଥାନ୍ତି, ତାର ଉତ୍ପତ୍ତି କରି ପାଳନା କରି ପୁଣି ବିନାଶ କରିଦେଇଥାନ୍ତି। ଦେବତା ମାନଙ୍କର ମୂର୍ତ୍ତି ଗୁଡିକୁ ମଧ୍ୟ ଏହିପରି ହିଁ କରିଥାନ୍ତି। ଯେପରି ଛୋଟ ପିଲାମାନେ କଣ୍ଡେଇ ଖେଳ ଖେଳିଥାନ୍ତି, ଏମାନେ ମଧ୍ୟ ସେହିପରି କରିଥାନ୍ତି। ବର୍ତ୍ତମାନ ବାବାଙ୍କ ପାଇଁ କହୁଛନ୍ତି ଯେ ସିଏ ସ୍ଥାପନା ପାଳନା ପୁଣି ବିନାଶ କରୁଛନ୍ତି। ପ୍ରଥମେ ସ୍ଥାପନା କରାଯାଉଛି, ଏବେ ତୁମେ ମୃତ୍ୟୁ ଲୋକରେ ଅମର ଲୋକକୁ ଯିବା ପାଇଁ ପାଠ ପଢୁଛ। ଏହା ତୁମର ମୃତ୍ୟୁ ଲୋକର ଅନ୍ତିମ ଜନ୍ମ ଅଟେ। ବାବା ଆସୁଛନ୍ତି ଅମର ଲୋକର ସ୍ଥାପନା କରିବା ପାଇଁ। ଜଣେ ପାର୍ବତୀଙ୍କୁ କଥା ଶୁଣାଇଲେ କଣ ହେବ? ଅମରନାଥ ଶଙ୍କରଙ୍କୁ କହୁଛନ୍ତି, ତାଙ୍କ ପାଖରେ ପାର୍ବତୀଙ୍କୁ ରଖିଛନ୍ତି। ବର୍ତ୍ତମାନ ଶଙ୍କର ପାର୍ବତୀ ସ୍ଥୂଳରେ କିପରି ଆସିପାରିବେ, ଯାହାକି କି ସେମାନଙ୍କୁ ସୂକ୍ଷ୍ମ ବତନରେ ରହିଥିବାର ଦେଖାଇଛନ୍ତି? ଏବେ ତୁମକୁ ବୁଝାଯାଇଛି ଜଗତ ଅମ୍ବା ଜଗତ ପିତା ଲକ୍ଷ୍ମୀ ନାରାୟଣ ହିଁ ହେଉଛନ୍ତି। ଲକ୍ଷ୍ମୀ ନାରାୟଣ ପୁଣି 84 ଜନ୍ମ ପରେ ଜଗତ ଅମ୍ବା ଜଗତ ପିତା ହେଉଛନ୍ତି। ବାସ୍ତବରେ ଜଗତ ଅମ୍ବା ହେଲେ ପୁରୁଷାର୍ଥୀ, ପୁଣି ଲକ୍ଷ୍ମୀ ହେଉଛନ୍ତି ପବିତ୍ର ପ୍ରାରବ୍ଧ। ତେବେ କାହାର ମହିମା ଅଧିକ? ଜଗତ ଅମ୍ବାଙ୍କ ପାଖରେ ଦେଖ କେତେ ମେଳା ଲାଗୁଛି। କଲିକତାର କାଳୀ ମଧ୍ୟ ପ୍ରସିଦ୍ଧ ଅଟନ୍ତି। କାଳୀ ମାତାଙ୍କ ପାଖରେ ପୁଣି କଳା ପିତାଙ୍କୁ କାହିଁକି ରଖିନାହାନ୍ତି? ବାସ୍ତବରେ ଜଗତମ୍ବା ଆଦି ଦେବୀ ଜ୍ଞାନ ଚିତା ଉପରେ ବସି କଳାରୁ ଗୋରା ହେଉଛନ୍ତି। ପ୍ରଥମେ ଜ୍ଞାନ ଜ୍ଞାନେଶ୍ୱରୀ, ପୁଣି ରାଜରାଜେଶ୍ୱରୀ ହେଉଛନ୍ତି। ଏଠାକୁ ତୁମେ ଆସିଛ ଈଶ୍ୱରଙ୍କ ଠାରୁ ଜ୍ଞାନ ପ୍ରାପ୍ତ କରି ରାଜରାଜେଶ୍ୱରୀ ହେବା ପାଇଁ। ଲକ୍ଷ୍ମୀ ନାରାୟଣଙ୍କୁ କିଏ ରାଜ୍ୟ ଭାଗ୍ୟ ଦେଇଛନ୍ତି? ଈଶ୍ୱର। ଅମର କଥା ସତ୍ୟନାରାୟଣଙ୍କ କଥା ବାବା ହିଁ ଶୁଣାଉଛନ୍ତି, ଯାହାଦ୍ୱାରା ତୁମେ ଗୋଟିଏ ସେକେଣ୍ଡରେ ନରରୁ ନାରାୟଣ ହେଉଛ। ଏବେ ତୁମମାନଙ୍କର ବୁଦ୍ଧିର ଦ୍ୱାରା ଖୋଲି ଯାଇଛି ଯେ କାମ ବିକାର ମହାଶତ୍ରୁ ଅଟେ। କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ରହିବା ଅସମ୍ଭବ। ସମସ୍ତଙ୍କୁ ବୁଝାଇ ଦିଆଯାଉଛି ଯେ ବାବା ସ୍ୱର୍ଗର ରଚୟିତା ଅଟନ୍ତି, ତେବେ ନିଶ୍ଚିନ୍ତ ସେ ନିଜର ପିଲାମାନଙ୍କୁ ସ୍ୱର୍ଗର ବାସା ହିଁ ଦେବେ। ତେବେ ସ୍ୱର୍ଗର ବାସା ହିଁ ପାଇବା ପାଇଁ ଗୋଟିଏ ଜନ୍ମ ତ ପବିତ୍ର ରହିବାକୁ ପଡିବ। ଏହା ତୁମମାନଙ୍କ ପାଇଁ ଏକ ଶସ୍ତା ସୌଦା ହେଲା ନା? ବ୍ୟାପାରୀ ଲୋକମାନେ ଏହି କଥାକୁ ଭଲ ଭାବରେ ଧାରଣ କରିବେ, କାରଣ ବ୍ୟାପାରୀମାନେ ଦାନ ମଧ୍ୟ କରିଥାନ୍ତି। ସେମାନେ ଧର୍ମ କାର୍ଯ୍ୟରେ ଲଗାଇବା ପାଇଁ ପଇସା ମଧ୍ୟ ବାହାର କରି ରଖିଥାନ୍ତି। ବାବା କହୁଛନ୍ତି ଏହିପରି ସଉଦା କରୁଥିବା ବ୍ୟକ୍ତି ବିରଳ ଅଟନ୍ତି। ଏହା କେତେ ଶସ୍ତା ବ୍ୟାପାର! ତଥାପି ଅନେକ ଅଛନ୍ତି ଯେଉଁମାନେ ସଉଦା କରୁ କରୁ ପୁଣି ଧୋକା ଦେଇ ଦେଉଛନ୍ତି। ଏହି ଜ୍ଞାନ ବାପାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ। ଜଣେ ମାତ୍ର ଜ୍ଞାନର ସାଗର ଅଟନ୍ତି, ସେ ହିଁ ବୁଝାଉଛନ୍ତି ଯେଉଁମାନେ ପବିତ୍ର ପୂଜ୍ୟ ଥିଲେ, ପୁଣି 84 ଜନ୍ମର ଅନ୍ତିମରେ ପୂଜାରୀ ହୋଇଯାଇଛନ୍ତି। ଏହାଙ୍କର ଶରୀରରେ ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ମୁଁ ପ୍ରବେଶ କରିଛି, ପ୍ରଜାପିତା ତ ଏଠାରେ ରହିବେ ନା? ଏବେ ତୁମେ ପୁରୁଷାର୍ଥ କରି ଫରିସ୍ତା ହେଉଛ। ଏବେ ଭକ୍ତି ମାର୍ଗର ରାତ୍ରି ପରେ ଜ୍ଞାନ ଅର୍ଥାତ୍ ଦିନ ହେଉଛି। ଏହାର ତିଥି ତାରିଖ ତ କିଛି ହେଲେ ନାହିଁ। ଶ୍ରୀ ବାବା କେବେ ଆସିଥିଲେ ଏକଥା କେହି ମଧ୍ୟ ଜାଣି ନାହାନ୍ତି। କୃଷ୍ଣ ଜୟନ୍ତୀ ବହୁତ ଧୁମଧାମରେ ପାଳନ କରୁଛନ୍ତି। ଶିବ ଜୟନ୍ତୀ ବିଷୟରେ ସମ୍ପୂର୍ଣ୍ଣ ଭାବରେ କେହି ବି ଜାଣି ନାହାନ୍ତି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1। ଏହି କଲ୍ୟାଣକାରୀ ଯୁଗରେ ଏକମାତ୍ର ବାପାଙ୍କ ଠାରୁ ହିଁ ପ୍ରକୃତ ସତ୍ୟ ନାରାୟଣ କଥା ଅମର କଥା ଶୁଣିବାକୁ ହେବ। ଆଉ ଯାହା କିଛି ଶୁଣିଛୁ ତାକୁ ଭୁଲି ଯିବାକୁ ପଡିବ। ନମ୍ବର 2, ସତ୍ୟ ଯୋଗୀ ବାସା ହିଁ ନେବା ପାଇଁ ଏହି ଗୋଟିଏ ଜନ୍ମରେ ପବିତ୍ର ରହିବାକୁ ହେବ, ଫରିସ୍ତା ହେବାର ପୁରୁଷାର୍ଥ କରିବାକୁ ହେବ। ବରଦାନ, ପ୍ରତିଟି ସଂକଳ୍ପ, ପ୍ରତିଟି ମୁହୂର୍ତ୍ତ, ପ୍ରତିଟି ଶବ୍ଦ ଏବଂ କର୍ମ ଦ୍ୱାରା ଈଶ୍ୱରୀୟ ସେବା କରୁଥିବା ସମ୍ପୂର୍ଣ୍ଣ ବିଶ୍ୱସ୍ତ ଭାବ। ସମ୍ପୂର୍ଣ୍ଣ ବିଶ୍ୱସ୍ତ ସେମାନଙ୍କୁ କୁହାଯିବ ଯେଉଁମାନେ ପ୍ରତ୍ୟେକ ଜିନିଷର ପୁରା ପୁରା ଯତ୍ନ ନେଇଥାନ୍ତି, କୌଣସି ଜିନିଷକୁ ବ୍ୟର୍ଥରେ ନଷ୍ଟ କରନ୍ତି ନାହିଁ। ଯେବେଠାରୁ ଜନ୍ମ ନେଇଛନ୍ତି ସେବେଠାରୁ ସଂକଳ୍ପ, ସମୟ ଏବଂ କର୍ମ ସବୁକିଛି ଈଶ୍ୱରୀୟ ସେବା ଅର୍ଥେ ହୋଇଥିବ। ଯଦି ଈଶ୍ୱରୀୟ ସେବା ପରିବର୍ତ୍ତେ ଅନ୍ୟ କେଉଁଠି ବି ସମୟ ବା ସଂକଳ୍ପ ଖର୍ଚ୍ଚ ହେଉଛି, ମୁଖର ବ୍ୟର୍ଥ ବାଣୀ ବାହାରୁଛି ବା ଶରୀର ଦ୍ୱାରା ବ୍ୟର୍ଥ କାର୍ଯ୍ୟ ହେଉଛି, ତେବେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱସ୍ତ କୁହାଯିବ ନାହିଁ। ଏମିତି ନୁହେଁ ଯେ ମାତ୍ର ଗୋଟିଏ ସେକେଣ୍ଡ ବା ଗୋଟିଏ ପଇସା ହିଁ ବ୍ୟର୍ଥରେ ଯାଇଛି। ଏହା କଣ ବଡ଼ କଥା ନା? ସମ୍ପୂର୍ଣ୍ଣ ବିଶ୍ୱସ୍ତର ଅର୍ଥ ହେଲା ସବୁକିଛି ସଫଳ କରିବା ବାଲା ଆତ୍ମା। ସ୍ଲୋଗାନ, ଶ୍ରୀମଦକୁ ଯଥାର୍ଥ ଭାବରେ ବୁଝି ପ୍ରତିପାଦରେ ପାଳନ କରି ଚାଲିବାରେ ହିଁ ସଫଳତା ଅନ୍ତର୍ନିହିତ ଅଟେ। ମାତେଶ୍ୱରୀ ଜୀଙ୍କର ଅମୂଲ୍ୟ ମହାବାକ୍ୟ, ରାଜଋଷିମାନେ ସତ୍ୟଯୁଗୀ ହୋଇଥାନ୍ତି। ଲୋକମାନଙ୍କର କହିବା ଅନୁସାରେ ରାଜଋଷିମାନେ ଦ୍ୱାପର ଯୁଗରେ ଥିଲେ, ଯେଉଁମାନେ କି ବେଦଶାସ୍ତ୍ର ଇତ୍ୟାଦି ରଚନା କରିଥିଲେ, କାହିଁକି ନା ସେମାନେ ତ୍ରିକାଳଦର୍ଶୀ ଥିଲେ। କିନ୍ତୁ ବାସ୍ତବରେ ଆମେ କହିପାରିବା ଯେ ରାଜଋଷିମାନେ ସତ୍ୟଯୁଗରେ ହିଁ ଥିଲେ, କାହିଁକି ନା ସେମାନେ ପୂର୍ଣ୍ଣ ରୂପରେ ବିକାର ଉପରେ ବିଜୟ ପ୍ରାପ୍ତ କରିଥିଲେ। ଅର୍ଥାତ୍ କମଳ ପୁଷ୍ପ ସମାନ ଜୀବନମୁକ୍ତ ଅବସ୍ଥାରେ ରହି ରାଜତ୍ୱ କରୁଥିଲେ। ବାକି ଦ୍ୱାପର ଯୁଗରେ ଯେଉଁ ଋଷିମାନେ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଜପ ତପ ଆଦି କରୁଥିଲେ, ଯେଉଁମାନେ କି ବେଦଶାସ୍ତ୍ର ଆଦି ରଚନା କରିଛନ୍ତି, ବାସ୍ତବରେ ସତ୍ୟଯୁଗରେ ତ ବେଦଶାସ୍ତ୍ର ଇତ୍ୟାଦିର ଆବଶ୍ୟକତା ହିଁ ନଥାଏ। ତେଣୁ ଆମେ ସେମାନଙ୍କୁ ତ୍ରିକାଳଦର୍ଶୀ ମଧ୍ୟ କହିପାରିବା, ଯେବେକି ଆମେ ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ତ୍ରିକାଳଦର୍ଶୀ କହିପାରିବା ନାହିଁ। ତେବେ ଦ୍ୱାପର ଯୁଗରେ ହି ଋଷିମୁନିମାନେ କିପରି ତ୍ରିକାଳଦର୍ଶୀ ହୋଇପାରିବେ? ତ୍ରିକାଳଦର୍ଶୀ, ତ୍ରିମୂର୍ତ୍ତି, ତ୍ରିନେତ୍ରୀ କେବଳ ଏକମାତ୍ର ପରମାତ୍ମା ଶିବଙ୍କୁ ହିଁ କହିପାରିବା, ଯିଏକି ସ୍ୱୟଂ ଏହି କଳ୍ପର ଅନ୍ତିମ ସମୟରେ ଆସି ସାରା ରଚନା ଅର୍ଥାତ୍ ସୃଷ୍ଟିର ଅନ୍ତର ଜ୍ଞାନ କରିଦେଉଛନ୍ତି। ସେଠାରେ ଅର୍ଥାତ୍ ସତ୍ୟ ଯୁଗରେ କେବଳ ପ୍ରାରବ୍ଧ ହିଁ ଭୋଗ କରାଯାଇଥାଏ। ସେଠାରେ ଏହି ଜ୍ଞାନ ମଧ୍ୟ ନଥାଏ ଯେ ଆମେ ବ୍ରହ୍ମବଂଶୀ ବ୍ରାହ୍ମଣମାନେ ହିଁ କେବଳ ମାଷ୍ଟର ତ୍ରିନେତ୍ରୀ ତ୍ରିକାଳଦର୍ଶୀ ହେଉଛୁ। ବାକି ସାରା କଳ୍ପ ଭିତରେ କାହାକୁ ବି ଏହି ଜ୍ଞାନ ମିଳିପାରିବ ନାହିଁ। ତେଣୁ ମନୁଷ୍ୟମାନଙ୍କୁ ବା ଦେବତାମାନଙ୍କୁ ଆମେ ତ୍ରିକାଳଦର୍ଶୀ କହିପାରିବା ନାହିଁ। ଆଚ୍ଛା, ଅବ୍ୟକ୍ତ ଇଶାରା, ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। କେବେ ବି ନିଜର ପୁଣ୍ୟକର୍ମ ବଦଳରେ ପ୍ରଶଂସା ପାଇବାର କାମନା ମଧ୍ୟ ରଖିବାର ନାହିଁ। ତେବେ ଏହି ବିନାଶୀ ପ୍ରଶଂସାକୁ ସ୍ୱୀକାର କରିବା ଅର୍ଥାତ୍ ସଦାକାଳର ପ୍ରାପ୍ତିରୁ ବଞ୍ଚିତ ହେବା ଅଟେ। ସେଥିପାଇଁ ସର୍ବଦା ଦେବାରେ ସାଗର ଭଳି ସମ୍ପର୍ଣ୍ଣ ହୋଇ ରୁହ। ତୁମମାନଙ୍କର ପ୍ରତ୍ୟେକ ବାଣୀ ଅନ୍ୟମାନଙ୍କୁ ଖୁସିର, ବାବାଙ୍କ ସ୍ନେହର, ଅତୀନ୍ଦ୍ରିୟ ସୁଖର, ଆତ୍ମିକ ଆନନ୍ଦମୟ ଜୀବନର ଅନୁଭବ କରାଓ ଏବଂ ପ୍ରତ୍ୟେକ କର୍ମ ସର୍ବ ଆତ୍ମାଙ୍କ ପାଇଁ ସର୍ବଦା ସହଯୋଗର ପ୍ରାପ୍ତି କରାଇପାର, ନିମିତ ହେଉ। ଆଚ୍ଛା, ଓମ୍ ଶାନ୍ତି।